congregation. అభివృద్ధి కంగ్రిగేషన్ డిపార్ట్మెంట్ ముఖ్య శ్రీ ప్రాణ ప్రభు, నా మాట డిపార్ట్మెంట్ ముఖ్య శ్రీ పాత్ర ప్రభు, ఏం భక్తి ముఖ్య శ్రీ ప్రభు, తెలుగు సంస్థకు ఆమె అయ్యో అంతరాష్ట్ర కృష్ణ భావన సంఘం భువనేశ్వర కేంద్ర తరఫు ఆర్థిక స్వాగతం. ଯାହା ବହୁତ ଦିନ ପରେ ଆଜି ଏଭଳି ଏକ ସତ୍ସଙ୍ଗର ଆମେ ପ୍ରାପ୍ତ ହେଇଛେ ଯେଉଁଠି ଆମ ପ୍ରଭୁ ଆଜି କହିଥିଲେ ବାଲିବାଲା ହେଉଛି ଅଭିଚରଣ କଂଗ୍ରେସ ଡିପାର୍ଟମେଣ୍ଟ ଭର୍ସେସ୍ ନାମହଟ, ଯଦିଓ ଆମେ ଦୁଇଟି ଡିପାର୍ଟମେଣ୍ଟ ଗୋଟିଏ ଗୋଟିଏ ସ୍ଥାନରେ ରହିଛୁ, ଗୋଟିଏ ଗୃହରେ ରହିଛୁ, ଯାହା ହଉ ଏ ଭଗବାନଙ୍କର କଥା ପ୍ରଚାର ହେଉଛି। ଆମର ପ୍ରଭୁ ଭାରତ ବାହାରେ କଥା ପ୍ରଚାର କରୁଛନ୍ତି, ସାଉଦି ଆରବରେ ଭକ୍ତି ବୃକ୍ଷ ମାଧ୍ୟମରେ ଏହି କଥା ପ୍ରଚାର ହେଉଛି। ତେଣୁ ଆମେ ଏ ଭଗବାନ କଥା ପ୍ରଚାର କରୁଛେ, ଏ ଭଗବାନଙ୍କର କୃପା ପ୍ରାପ୍ତ ହେବା। ବିଶେଷ ଭାବରେ ଆପଣମାନେ ସମସ୍ତେ ଅତି ବହୁତେ ଏଇ ବିଷୟରେ ଜାଣିଥିବେ, ଏ ଭଗବାନ କଥା ଭଗବାନଙ୍କର ଯେଉଁ ପ୍ରଚାର ହେଉଛି କଥା ପ୍ରଚାର ଇତ୍ୟାଦି। ତେଣୁ ଆମେ ଖାଲି ଏତିକି କହିବା ଯେ ପ୍ରକୃତରେ ଯେଉଁ ଏଇ ଭଗବାନ କଥା ପ୍ରଚାର କରାଯାଉଛି, ସେ ଭଗବାନ ଚାହାନ୍ତି ଏଇଭଳି ଭାବରେ ଭଗବାନ କଥା ପ୍ରଚାର ହେଉ। ପାଞ୍ଚଶହ ବର୍ଷ ତଳେ ଭଗବାନ ସେ ଭବିଷ୍ୟତବାଣୀ ଦେଇଥିଲେ ଯେ ପୃଥିବୀରେ ଆଚିରତ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ହୋଇବ ମୋର ନାମ। ଭଗବାନ କଥା ପ୍ରଚାର ହେଉଛି ବହୁତ ଜରୁରୀ, ନିତ୍ୟାନ୍ତ ଜରୁରୀ। ତେଣୁ ଆମର ଏଇ ଅନ୍ତରାଷ୍ଟ୍ର କୃଷ୍ଣ ଭାବନା ସଂଘର ମୁଖ୍ୟ ଶ୍ରୀମଦ ଅଭୟଚରଣାନନ୍ଦ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ ଯେତେବେଳେ 1922 ମସିହାରେ ତାଙ୍କର ଗୁରୁଦେବ ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସ୍ୱଶିକ୍ଷକଙ୍କର ସହିତ ସାକ୍ଷାତ ହୋଇଥିଲା, ସେ ସମୟରେ ସେ କଥା କହିଥିଲେ, ତମେମାନେ ସବୁ ପାଠ ପଢ଼ିଛ ଇଂରାଜୀ ଭାଷାରେ ଏଇ ଭଗବାନଙ୍କର ଗୌରବଙ୍କ ମହାପ୍ରଭୁଙ୍କର ବାଣୀ ପାଶ୍ଚାତ୍ୟ ଜଗତରେ ପ୍ରଚାର କର। ତେଣୁ ସେ ସମୟରେ ପ୍ରଭୁପାଦ ମହାରାଜଙ୍କର ସନ୍ଦେହ ଥିଲା ଯେ ଆମେ ହେଉଛେ ପରାଧୀନ ଦେଶର ଲୋକ, ଆମ କଥା କିଏ ଶୁଣିବେ। କିନ୍ତୁ ଭକ୍ତି ସିଦ୍ଧାନ୍ତ ସ୍ୱାମୀ ଠାକୁର କହିଲେ ଯେ ଭଗବାନ କଥା ଏତେ ଜରୁରୀ ଯେ ସେ କୌଣସି ଦେଶର ରାଜନୈତିକ ପରିସ୍ଥିତି ଉପରେ ନିର୍ଭର କରେ ନାହିଁ, ଭଗବାନ କଥା ପ୍ରଚାର ବହୁତ ଜରୁରୀ, ନିତ୍ୟାନ୍ତ ଆବଶ୍ୟକ। ତେଣୁ ଏଇ ଯେଉଁ ସୁବର୍ଣ୍ଣ ଯୁଗ ଚାଲିଛି କଳିଯୁଗର, ଏଇ ଯେଉଁ 15,000 ବର୍ଷ ଆଜି 5,000 ବର୍ଷ ଚାଲିଯାଇଛି ଆଉ 10,000 ବର୍ଷ ରହିଛି, ଏଇ 10,000 ବର୍ଷରେ ଭଗବାନ କଥା ପ୍ରଚାର ଚାଲିବ। ଯଦିଓ ଭାଗବତ ବର୍ଣ୍ଣନା କରାଯାଇଛି ଯେ କଳିଯୁଗରେ ଲୋକମାନେ ବେଦ ଜାଣିପାରିବେ ନାହିଁ, କଳିଯୁଗରେ ଲୋକମାନେ ଏଭଳି ପାଖଣ୍ଡି ହେବେ। 10:20 ବର୍ଷା ଋତୁର ବର୍ଣ୍ଣନାରେ ସୁଖଦେବ ଗୋସ୍ୱାମୀ ଏ ମନ ଦୁଃଖରେ କଥା କହୁଛନ୍ତି ଯେ ନିଶା ମୁଖେଶୁ କ୍ଷତ୍ୟତା ତମସା ଭ୍ରାନ୍ତିନା ଗ୍ରହା ତଥା ପାପେନ ପାଖଣ୍ଡି ନ ବେଦ କଳୌ ଜଣା। ଯେଉଁଭଳି ଭାବରେ ବର୍ତ୍ତମାନ ବର୍ଷା ଋତୁ ହେଇଛି, ବର୍ଷା ପଡ଼ୁଛି, ତେଣୁ ବର୍ଷା ଋତୁର ବର୍ଣ୍ଣନା ଭଗବାନ କୃପାରୁ ଆସିଗଲେ। ଏ ବର୍ଷା ଋତୁରେ ଯଥା ଯେଉଁଭଳି ଭାବରେ ବର୍ଷା ଋତୁରେ ମେଘ ଆକାଶରେ ମେଘ ଛାଇଯାଏ, ତେଣୁ ନିଶା ମୁଖେଶୁ ଖାଦ୍ୟତା, ନିଶା ରାତ୍ରିରେ ଚନ୍ଦ୍ର ବା ତାରାମାନଙ୍କର ଆଲୋକ ଆସିବ ନାହିଁ, ଖାଦ୍ୟତମାନଙ୍କର ଜୁଳୁଜୁଳିଆ ପୋକମାନଙ୍କର ପ୍ରାଦୁର୍ଭାବ ରହିବ, ନିଶା ମୁଖେଶୁ ଖାଦ୍ୟତା ତମସା ଭାନ୍ତି ନା ଗ୍ରହ। ତେଣୁ ସେ ଯେଉଁ ସନ୍ଧ୍ୟାବେଳେ ବା ଅନ୍ଧକାରରେ ତାଙ୍କର ଯେଉଁ ଆଲୋକ ରହିଛି ଏତେ ସୁନ୍ଦର ଦେଖାଯାଏ ନାହିଁ, ଯେଭଳି ଚନ୍ଦ୍ର କିରଣରେ ଯେଉଁଭଳି ଭାବରେ ଆକାଶ ବା ସ୍ଥାନ ଆଲୋକିତ ହୋଇଯାଏ ସେଭଳି ଆଲୋକିତ ହେବ ନାହିଁ। ଆମର ଶ୍ରୀଷ୍ମ ପୂଜ୍ୟ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଯଦି ଗୋଟିଏ ଟ୍ରକ୍ ଜୁଳିଜୁଳିଆ ପୋକ ଆସିବେ ସେ ଲାଇଟ୍ରେ ଆମେ ପାଠ ପଢ଼ିପାରିବା ନାହିଁ। ତେଣୁ ସେଇ ବର୍ତ୍ତମାନ କଳିଯୁଗର ଅବସ୍ଥା ସେୟା ହେବ, ତଥା ପାପେନ ପାଖଣ୍ଡି, ପାପ ଏ କଳିଯୁଗରେ ପାପର ପ୍ରାଦୁର୍ଭାବ ଏତେ ହେବ ଲୋକମାନେ ପାଖଣ୍ଡି ହେଇଯିବେ। ତେଣୁ ନ ବେଦ କଳୌ ଜନା, କଳିଯୁଗରେ ଲୋକମାନେ ଜାଣିପାରିବେନି ବେଦକୁ, ବେଦ ବିଷୟରେ ଜାଣିପାରିବେ ନାହିଁ। ଯଦି ବେଦ କହିବେ କିନ୍ତୁ ବେଦର ଅର୍ଥ ପ୍ରକୃତ ଅର୍ଥ ବୁଝିପାରିବେ ନାହିଁ। ତେଣୁ ଏଇ ପର୍ପଟରେ ପ୍ରଭୁପାଦ ମହାରାଜ କହିଛନ୍ତି, ଆପଣମାନେ ଦେଖିବେ ଯେ କହିଛନ୍ତି ତାହେଲେ କଳିଯୁଗରେ ତ କେହି ବେଦ ଜାଣିବେ ନାହିଁ, ଆମେ କେମିତି କହିବା ଆମେ ଜାଣୁଛେ ବୋଲି। ନା କଳିଯୁଗରେ ଯଦିଓ ମେଘ ଛାଇଯାଏ କିନ୍ତୁ ତଥାପି ସମୟ ସମୟରେ ମେଘ ସବୁ ପରିଷ୍କାର ହୋଇଯାଏ, ଆକାଶ ପରିଷ୍କାର ଦେଖାଯାଏ, ଚନ୍ଦ୍ରମା ଚନ୍ଦ୍ର କିରଣ ବା ତାରାର ଆଲୋକ ଆସିଯାଏ, ପରିଷ୍କାର ଭାବରେ ଦେଖାଯାଏ। ସେହିଭଳି ଭାବରେ କଳିଯୁଗରେ ଯଦିଓ ଲୋକମାନେ ଜାଣିବେ ନାହିଁ କିନ୍ତୁ ମହାପ୍ରଭୁଙ୍କର ଯେଉଁ ଆନ୍ଦୋଳନ ଏ ମେଘକୁ ଦୂରେଇ ଦେଇଛି, ବର୍ତ୍ତମାନ ଆଲୋକ ଆସିଯାଇଛି, ଏ ଭଗବାନ କଥା ଆସିଯାଇଛି। ତେଣୁ ଏ ପରମ୍ପରାରେ ଏ ଯେଉଁ ଜ୍ଞାନକୁ ଯେଉଁମାନେ ପ୍ରାପ୍ତ ହେବେ ସେମାନେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେବେ। କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଷଦମ ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ ଯଦନ୍ତି ହିଁ ସୁମେଧସ। କଳିଯୁଗରେ ଏ ଯେଉଁ ଭଗବାନ ଆସନ୍ତି ତାଙ୍କର ଅବତାରର ଶାସ୍ତ୍ର ଲକ୍ଷଣ ହେଉଛି ଏଇଟା। ଭଗବାନ ବି ଆସିବେ କୃଷ୍ଣ ବର୍ଣ୍ଣ, ସବୁବେଳେ ତାଙ୍କ ମୁଖରୁ କୃଷ୍ଣ ଉଚ୍ଚାରିତ ହେଉଥିବ, ଯେଉଁଭଳି ଭାବରେ ସୁନ୍ଦର ଭାବରେ ଆମର ହରିପ୍ରସାଦ କହୁ ତାଙ୍କ ମୁଖରୁ କୃଷ୍ଣଙ୍କର ନାମ ଉଚ୍ଚାରିତ ହେଲା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ମହାପ୍ରଭୁଙ୍କ ମୁଖରୁ ସବୁବେଳେ କୃଷ୍ଣ 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 ଉଚ୍ଚାରିତ ହେଉଥିଲା ଏବଂ ତାଙ୍କର ଶରୀର ରଙ୍ଗ ହେଉଛି ଅକୃଷ୍ଣ। ଭଗବାନ ଚାରୋଟି ରଙ୍ଗରେ ଆସନ୍ତି, ସତ୍ୟଯୁଗରେ ଭଗବାନ ଶୁକ୍ଳ ବର୍ଣ୍ଣରେ ଆସନ୍ତି, ଶୁକ୍ଳ ରକ୍ତସ୍ତତା ପୀତ, ତ୍ରେତାଯୁଗରେ ଭଗବାନ ରକ୍ତବର୍ଣ୍ଣରେ ଆସନ୍ତି, ଦ୍ୱାପର ଯୁଗରେ ଇଦାନୀ କୃଷ୍ଣତାଙ୍ଗତା ଏଇ ଯୁଗରେ ଦ୍ୱାପର ଯୁଗରେ ଗର୍ଗାଚାର୍ଯ୍ୟ କହୁଛନ୍ତି ସେ କୃଷ୍ଣ ବର୍ଣ୍ଣରେ ଆସିଛନ୍ତି। ତେଣୁ ଆଉ ଗୋଟିଏ ବର୍ଣ୍ଣ ରହିଲା, ସେ ହେଉଛି ପୀତ ବର୍ଣ୍ଣ। ତେଣୁ ଭଗବାନ ଯେଉଁ ଆସିବେ କଳିଯୁଗରେ ତାଙ୍କର ତୁଷା ଆଉ କୃଷ୍ଣ ଅର୍ଥାତ୍ ତାଙ୍କର ଶରୀର ରଙ୍ଗ ପୀତ ବର୍ଣ୍ଣ ହେବ ଏବଂ ସାଙ୍ଗ ପାଙ୍ଗାସ୍ତ ପାର୍ଶ୍ୱ ଯଜ୍ଞ ସେ ଏକୁଟିଆ ଆସିବେ ନାହିଁ। ନିତ୍ୟାନନ୍ଦ ପ୍ରଭୁ, ଅଦ୍ୱୈତାଚାର୍ଯ୍ୟ ପ୍ରଭୁ ଏବଂ ସବୁ ଅଙ୍ଗ ଉପାଙ୍ଗ ଅସ୍ତ୍ର ତାଙ୍କର ହେଉଛି ଭଗବାନଙ୍କର ନାମ, ପାର୍ଶ୍ୱ ଦେଉଛନ୍ତି ଶ୍ରୀବାସ ଠାକୁର ଶ୍ରୀବାସ ପଣ୍ଡିତ ନାରଦମୁନିଙ୍କର ଅବତାର, ଏମାନଙ୍କ ସହିତ ସବୁ ଭଗବାନ ଆସିବେ। ସେ ହେଉଛନ୍ତି ଭଗବାନଙ୍କର ଆସିବାର ଲକ୍ଷଣ, ଶାସ୍ତ୍ର ଲକ୍ଷଣ ହେଉଛି ସେଇଟା। ଏବଂ ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ, ଅନ୍ୟ ଯୁଗରେ ଯେଉଁ ବିଭିନ୍ନ ପ୍ରକାର ଅନ୍ୟ ସବୁ ଯଜ୍ଞ ଥିଲା, ପ୍ରଭୁ କହିଲେ ଆମେ ଯେଉଁ ଆସିଲୁ ବର୍ଷାକୁ ଆଣିକରି ଆସିଲୁ, ଏ ଯଜ୍ଞ ଯଜ୍ଞାନ୍ତ ଭୋଧି ପର୍ଜନ୍ୟ ଯଜ୍ଞ, ଭଗବାନଙ୍କ ନାମ ହେଉଛି ଯଜ୍ଞ। କଳିଯୁଗରେ ଏଇ ଯେଉଁ ନାମ ହେଉଛି ଯଜ୍ଞ, ଇଏ ହେଉଛି ଅନୁମୋଦିତ ଯଜ୍ଞ। ତେଣୁ ଯଜ୍ଞ ହେଉଛି ମାନେ ନିଶ୍ଚିନ୍ତ ବର୍ଷା ହେବେ, ଯଜ୍ଞାନ୍ତ ଭୋଧି ପର୍ଜନ୍ୟ। ତେଣୁ ଏଇ ଯେଉଁ କଳିଯୁଗରେ ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ, ଲୋକମାନେ ଯଜନ୍ତି ହିଁ ସୁମେଧସ, ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ କଳିଯୁଗରେ ଏଇ ଯୁଗଧର୍ମ ଯେଉଁ ହେଉଛି ନାମ ସଂକୀର୍ତ୍ତନ, ଏଇ ନାମ ସଂକୀର୍ତ୍ତନ ରୂପକ ଯଜ୍ଞରେ ଯୋଗଦାନ କରିବେ। ଏବଂ ଖାଲି ଯୋଗଦାନ କରି ନିଜ ଜୀବନକୁ ସାର୍ଥକ କଲେ ହେବ ନାହିଁ, ସେମାନେ ମଧ୍ୟ ଅନ୍ୟର ଜୀବନକୁ ସାର୍ଥକ କରିବେ। ଭାରତ ଭୂମିରେ ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି, ଭାରତ ଭୂମିରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ଆମର ଭାଗବତ ପ୍ରଥମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଦେବତାମାନେ ପ୍ରାର୍ଥନା କରୁଥିଲେ, ଆମେ ସବୁ ଦେବତା ଥିଲେ, ଦଶମ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଅହୋ ଅମିଷା କିମକାରୀ ଶୋଭନମ ପ୍ରସନ୍ନ ଏଷାମ ସିଦୁତୁ ସ୍ୱୟଂ ହରି ଜୈ ଜନ୍ମ ଲବ୍ଧନ ଋଷୁ ଭାରତାଦିରେ ମୁକୁନ୍ଦ ସେବ ପୈକଂ ସୁହାଇନ। ଭାରତବର୍ଷରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ଦେବତାମାନେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ଅହୋ ଅମିଷା କିମକାରୀ ଶୋଭନମ, ଏମାନେ କି ଶୋଭନ କାର୍ଯ୍ୟ କରିଥିଲେ, କି ପୁଣ୍ୟ କାର୍ଯ୍ୟ କରିଥିଲେ, ବା ପ୍ରସନ୍ନ ଏଷାଙ୍କ ସିଦୁତୁ ସ୍ୱୟଂ ହରି, ବା ଭଗବାନ ସ୍ୱୟଂ ତାଙ୍କ ଉପରେ ପ୍ରସନ୍ନ ହେଇଯାଇଛନ୍ତି, ଯେଉଁଥିପାଇଁ କି ଏଇ ଭାରତବର୍ଷରେ ସେମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି। ଆପଣମାନେ ସମସ୍ତେ ଭାରତବର୍ଷରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି କାହିଁକି ନା ଆପଣମାନେ ଯେତେବେଳେ ଦେବତା ଥିଲେ ଭଗବାନ ପ୍ରାର୍ଥନା କରିଥିଲେ, ସୃହା ହିଁ ନା ଆମର ଆମମାନଙ୍କ ହିଁ ସୃହା, ଆମମାନଙ୍କ ହିଁ ପ୍ରାର୍ଥନା ଆମକୁ ଭାରତବର୍ଷରେ ମନୁଷ୍ୟ ଜନ୍ମ କରନ୍ତୁ। ତେଣୁ ଭଗବାନ ସେ ପ୍ରାର୍ଥନା ପୂରଣ କରିଛନ୍ତି, ଆମକୁ ଭାରତବର୍ଷରେ ମନୁଷ୍ୟ ଜନ୍ମ ପ୍ରଦାନ କରିଛନ୍ତି। ତେଣୁ ଭଗବାନ କହୁଛନ୍ତି ତମେ ପ୍ରାର୍ଥନା କରିଥିଲେ ମୁଁ ତୁମକୁ ଭାରତବର୍ଷରେ ଜନ୍ମ ଦେଲି, ଭାରତ ଭୂମିତି ମନୁଷ୍ୟ ଜନ୍ମ ହେଲ ଯାହା ଜନ୍ମ ସାର୍ଥକ କରିକର ପରୋପକାର। ସେମାନେ ତାଙ୍କର ଜନ୍ମ ସାର୍ଥକ କରି ପରର ଉପକାର କରିବେ, କିଭଳି ଭାବରେ ଏ ଭକ୍ତି ବୃକ୍ଷ ମାଧ୍ୟମରେ जारे देखा तारे कह कृष्ण उपदेश आम जहाँ को देखा भगवान कथा कहवा आमार आज्ञाए गुरु हे तार देश भगवान आज्ञा दे तेणु आज सारा पृथ्वी रे भगवान कथा प्रचार चलती विशेष भाव में वृक्ष भक्ति वृक्ष मध्यम प्रचार चलती मंजी ये गोटे रही मंजी जो वृक्ष उठी बर्तमान साउदी आरब डाल बाहर गला साउदी आरब भगवान कथा प्रचार चलती तेणु आप यही भाव में भगवान कथा प्रचार करेंगे आमर समय कम रही अल्प समय कथा कह 15 मिनट कही मत अधिका कही सारे तेणु यही आमर जीवन लक्ष्य यहाँ भगवद गीता मतलब भगवान कहले जयदम परम गुह्यम मद्भक्तेषु अभिधावती भक्ति मयि परम कृत्वा मामे वश्य संशय न च तस्मात् मनुष्येषु कश्चित् मे प्रियकृतः भविता न च मे तस्मात् अन्य प्रियतर भुवि भगवान करके प्रिय भगवद गीता द्वादश अध्याय सब किए मोर प्रिय किंतु अंतिम कहले अष्टादश अध्याय जो मैंने भगवान जो गुह्यतम बाणी जाकि भक्ति हरे कृष्णा 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 हरे 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 राम 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 हरे ये जो गुह्यतम बाणी को जो मैंने भगवान को भक्त मान प्रचार करती से माने निजे भक्ति मई परम कृत्वा से माने भगवान को भक्ति प्राप्त हेबे एवं तांक ठारु आउ कि अधिक भगवान को प्रिय नहांती से होसन सब प्रियतम भगवान कर तेणु यही भाव में भगवान कर प्रीतिभाजन प्रीतिभाजन हो पार भगवान को प्रीति प्रदान कर मनुष्य जन्म सार्थकता हे जो भगवद गीता अष्टम अध्याय भगवान कहले जे मामु प्रत्यय पुनर्जन्म दुखालय शाश्वतम ना प्रवृति महात्मा संसिधि परमांगता आम जीवन में श्रेष्ठ सिद्धि लाभ कर संसिधि आम भगवान सेवा मध्यम भगवान प्राप्त हेले आम भौतिक जगत को आसपा पड़ो ना जो भौतिक जगत रे दुखालय शाश्वतम विभिन्न प्रकार दुख रही जहां चाहिए मत दुख रही से रही पार ना कहीं ये अशाश्वतम किसी काल रहीपर ध्वंस हो भौतिक जगत तेणु यही भाव में जब भगवान सेवार निजुक्त रहा आम महात्मा परिणत हो तेणु ये हूँ आम मनुष्य जन्मर श्रेष्ठ सिद्धि तेणु ये आम कथ विश्राम देवा जय श्रीमद्भागवतम की जय श्री गोपाल महाराज की जय श्री गुरुदेव की अनंत कोटि वैष्णव की दाई गौर ब्रह्मानंदी
हरे कृष्ण।